ଆଦି ପୁସ୍ତକ ସତେଇଶ ପର୍ବ। ଏଥିଉତ୍ତାରେ ଇସାହାକ ବୃଦ୍ଧ ହୁଅନ୍ତେ ଚକ୍ଷୁନିସ୍ତ ଯେ ହେବାରୁ ଆଉ ଦେଖିପାରିଲେ ନାହିଁ। ସେତେବେଳେ ସେ ଆପଣା ଜ୍ୟେଷ୍ଠ ପୁତ୍ର ଏସୋକୁ ଡାକି କହିଲେ, ପୁଅରେ, ତହିଁରେ ସେ ଉତ୍ତର କଲା, ଦେଖନ୍ତୁ ମୁଁ ଏଠାରେ।
ତହୁଁ ସେ ତାହାଙ୍କୁ କହିଲେ,
ଦେଖ ମୁଁ ବୃଦ୍ଧ ହୋଇଅଛି,
କେଉଁଦିନ ମୋହର ମୃତ୍ୟୁ ହେବ
ତାହା ମୁଁ ଜାଣେ ନାହିଁ। ଏବେ ବିନୟ କରୁଅଛି,
ତୁମ୍ଭେ ଏତେବେଳେ ତୁଣ
ଓ ଧନୁକାଦି ଶସ୍ତ୍ର ଘେନି ପ୍ରାନ୍ତରକୁ ଯାଇ ମୋ ନିମନ୍ତେ ମୃଗ ଆଣ। ପୁଣି ମୁଁ ଯେଉଁପରି ଖାଦ୍ୟ ଭଲ ପାଏ
ସେହିପରି ସୁସ୍ୱାଦ ଖାଦ୍ୟ ପ୍ରସ୍ତୁତ କରି
ଭୋଜନ ନିମନ୍ତେ ମୋ ନିକଟକୁ ଆଣ। ତହିଁରେ ମୋହର ପ୍ରାଣ ମୃତ୍ୟୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ। ଇସାହାକ ଆପଣା ପୁତ୍ର ଏସୋକୁ ଏହି କଥା କହିବା ସମୟରେ ରିବିକା ଶୁଣିଲା। ଏହେତୁ ଏସୋ ମୃଗୀୟ ମାଂସ ଆଣିବା ନିମନ୍ତେ କ୍ଷେତ୍ରକୁ ଗଲା ଉତ୍ତାରେ ରିବିକା ଆପଣା ପୁତ୍ର ଯାକୁବଙ୍କୁ କହିଲା, ଦେଖ ତୁମ୍ଭର ଭ୍ରାତା ଏସୋ ସହିତ ତୁମ୍ଭ ପିତାଙ୍କର କଥୋପକଥନ ମୁଁ ଶୁଣିଲି। ସେ ତାହାକୁ କହିଲେ, ତୁମ୍ଭେ ମୃଗୟା ମାଂସ ଆଣି
ଆମ୍ଭ ନିମନ୍ତେ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କର,
ତହିଁରେ ଆମ୍ଭେ ଭୋଜନ କରି ମୃତ୍ୟୁ ପୂର୍ବରେ ସଦାପ୍ରଭୁଙ୍କ ଛାମୁରେ ତୁମ୍ଭକୁ ଆଶୀର୍ବାଦ କରିବା। ଏ ନିମନ୍ତେ ପୁଅ, ଏବେ ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି ମୋହର ସେହି କଥା ଶୁଣ। ତୁମ୍ଭେ ଏବେ ଗୋଠକୁ ଯାଇ ସେଠାରୁ ଦୁଇ ଗୋଟି ଉତ୍ତମ ଛେଳି ଛୁଆ ଆଣ, ତହିଁରେ ତୁମ୍ଭର ପିତା ଯେପରି ଭଲ ପାଆନ୍ତି
ସେହିପରି ସୁସ୍ୱାଦୁ ଖାଦ୍ୟ
ମୁଁ ରାନ୍ଧିଦେବି। ତୁମ୍ଭେ ତାହା ଘିନି ପିତାଙ୍କ ନିକଟକୁ ଯାଅ, ତହିଁରେ ସେ ତାହା ଭୋଜନ କରି ମୃତ୍ୟୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବେ। ସେତେବେଳେ ଯାକୁବ ଆପଣା ମାତା ରିବିକାକୁ କହିଲା, ଦେଖ ମୋହର ଭ୍ରାତା ଏସୋ ଲୋମସ, ମାତ୍ର ମୁଁ ନିର୍ଲୋମ, ଏଣୁ ଯଦି ପିତା ମୋତେ ସ୍ପର୍ଶ କରିବେ ତେବେ ମୁଁ ତାଙ୍କ ଦୃଷ୍ଟିରେ ପ୍ରବଞ୍ଚକ ଦେଖାଯିବି,
ତାହାହେଲେ ମୁଁ ଆପଣା ଉପରକୁ ଆଶୀର୍ବାଦ ନ ଆଣି
ଅଭିଶାପ ଆଣିବି। ମାତ୍ର ତାହାର ମାତା କହିଲା, ପୁଅ ସେହି ଅଭିଶାପ ମୋତେ ଘଟୁ, କେବଳ ତୁମ୍ଭେ ମୋ କଥା ମାନ ଓ ଯାଇ ଛେଳି ଛୁଆ ଆଣ। ତହୁଁ ଯାକୁବ ଯାଇ ତାହା ଘେନି ମାତା ନିକଟକୁ ଆଣନ୍ତେ, ମାତା ତାହାର ପିତାଙ୍କର ରୁଚି ଅନୁସାରେ ସୁସ୍ୱାଦୁ ଖାଦ୍ୟ ରନ୍ଧନ କଲା। ତହିଁରେ ରିବିକା ଘରେ ଆପଣା ନିକଟରେ ଜ୍ୟେଷ୍ଠପୁତ୍ର ଏସର ଥିବା ଉତ୍ତମ ବସ୍ତ୍ର ଆଣି କନିଷ୍ଠ ପୁତ୍ର ଯାକୁବକୁ ପିନ୍ଧାଇଲା। ପୁଣି ଛେଳିଛୁଆର ଛାଲ ଘେନି ତାହା ହସ୍ତରେ ଓ ଗଳଦେଶର ନିର୍ଲୋମ ସ୍ଥାନରେ ଗୁଡ଼ାଇ ଦେଲା,
ଆଉ ସେହି ରନ୍ଧା ସୁସ୍ୱାଦୁ ଖାଦ୍ୟ
ଓ ରୁଟି ଯାକୁବର ହସ୍ତରେ ଦେଲା। ତହୁଁ ଯାକୁବ ଆପଣା ପିତା ନିକଟକୁ ଯାଇ କହିଲା, ପିତ, ସେ ଉତ୍ତର କଲେ, ଦେଖ ମୁଁ ଏଠାରେ ପୁତ୍ର, ତୁମ୍ଭେ କିଏ? ଯାକୁବ ଆପଣା ପିତାଙ୍କୁ କହିଲା,
ମୁଁ ଆପଣଙ୍କ ଜ୍ୟେଷ୍ଠ ପୁତ୍ର ଏସୋ, ଆପଣ ଯାହା ଆଜ୍ଞା କରିଥିଲେ
ମୁଁ ତାହା କରିଅଛି, ଏବେ ନିବେଦନ କରୁଅଛି, ଆପଣ ଉଠନ୍ତୁ, ପୁଣି ବସି ମୋହର ମୃଗୟା ମାଂସ ଭୋଜନ କରନ୍ତୁ, ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ। ତହିଁରେ ଇସାହାକ ଆପଣା ପୁତ୍ରକୁ କହିଲେ, ପୁତ୍ର, ତୁମ୍ଭେ ଏତେ ଶୀଘ୍ର ତାହା କିପରି ପାଇଲ? ସେ କହିଲା, ଆପଣଙ୍କ ସଦାପ୍ରଭୁ ପରମେଶ୍ୱର ମୋତେ ତାହା ଭେଟାଇ ଦେଲେ। ଇସାହାକ ଯାକୁବଙ୍କୁ ଆହୁରି କହିଲେ, ପୁତ୍ର, ମୋ ପାଖକୁ ଆସ,
ତୁମ୍ଭେ ପ୍ରକୃତରେ ମୋହର ପୁତ୍ର ଏସୋ କି ନାହିଁ
ତୁମ୍ଭକୁ ସ୍ପର୍ଶ କରି ଜାଣିବି। ତହୁଁ ଯାକୁବ ଆପଣା ପିତା ଇସାହାକଙ୍କ ନିକଟକୁ ଯାଆନ୍ତେ,
ସେ ତାହା ସ୍ପର୍ଶ କରି କହିଲେ,
ଏହି ସ୍ୱର ଯାକୁବର ସ୍ୱର, ମାତ୍ର ଏହି ହସ୍ତ ଏସୋର ହସ୍ତ ଅଟଇ। ଏହିରୂପେ ସେ ତାହାକୁ ଚିହ୍ନି ପାରିଲେ ନାହିଁ, ଯେହେତୁ ସେ ଆପଣା ଭ୍ରାତା ଏସୋର ହସ୍ତ ନ୍ୟାୟ ଆପଣା ହସ୍ତ ଲୋମଯୁକ୍ତ କରିଥିଲା, ଏଣୁ ସେ ତାହାକୁ ଆଶୀର୍ବାଦ କଲେ। ଏଥିଉତ୍ତାରେ ସେ କହିଲେ, ତୁମ୍ଭେ କି ନିତାନ୍ତ ମୋହର ପୁତ୍ର ଏସୋ?
ସେ କହିଲା,
ହଁ ମୁଁ ସେହି। ସେତେବେଳେ ଇସାହାକ କହିଲେ, ତାହା ମୋ ପାଖକୁ ଆଣ, ମୁଁ ଆପଣା ପୁତ୍ରର ଆନିତ ମୃଗୟା ମାଂସ ଭୋଜନ କରିବି, ତହୁଁ ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ତହିଁରେ ସେ ନିକଟକୁ ଆଣିଦିଅନ୍ତେ,
ଇସାହାକ ତାହା ଭୋଜନ କଲେ,
ପୁଣି ଦ୍ରାକ୍ଷାରସ ଆଣିଦିଅନ୍ତେ, ତାହା ପାନ କଲେ। ଏଥିଉତ୍ତାରେ ତାହାର ପିତା ଇସାହାକ କହିଲେ, ପୁତ୍ର, ଏବେ ମୋ ନିକଟକୁ ଆସି ମୋତେ ଚୁମ୍ବନ କର। ସେତେବେଳେ ସେ ନିକଟକୁ ଯାଇ ଚୁମ୍ବନ କରନ୍ତେ, ଇସାହାକ ତାହାର ବସ୍ତ୍ରର ଗନ୍ଧ ପାଇ
ତାଙ୍କୁ ଆଶୀର୍ବାଦ କରି କହିଲେ, ଦେଖ ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ, କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ ପୁତ୍ରର ସୁଗନ୍ଧି।
ପରମେଶ୍ୱର ଆକାଶର କାକରରୁ ଓ ପୃଥିବୀର ଉର୍ବରତାରୁ ଉତ୍ପନ୍ନ ଓ ପ୍ରଚୁର ଶସ୍ୟ ଓ ପ୍ରଚୁର ଦ୍ରାକ୍ଷାରସ ତୁମ୍ଭକୁ ଦିଅନ୍ତୁ। ଲୋକସମୂହ ତୁମ୍ଭର ସେବା କରନ୍ତୁ ଓ ନାନା ବଂଶ ତୁମ୍ଭକୁ ପ୍ରଣାମ କରନ୍ତୁ। ତୁମ୍ଭେ ଆପଣା ଜ୍ଞାତିମାନଙ୍କର କର୍ତ୍ତା ହୁଅ, ପୁଣି ତୁମ୍ଭର ମାତୃପୁତ୍ରମାନେ ତୁମ୍ଭକୁ ପ୍ରଣାମ କରନ୍ତୁ। ଯେ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେଉ, ପୁଣି ଯେ ତୁମ୍ଭକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେଉ। ଏହି ପ୍ରକାରେ ଇସାହାକ ଯାକୁବଙ୍କୁ ଆଶୀର୍ବାଦ କଲା ଉତ୍ତାରେ ଯାକୁବ ଆପଣା ପିତା ଇସାହାକଙ୍କ ନିକଟରୁ ବାହାର ହେବା ମାତ୍ରେ ତାହାର ଭ୍ରାତା ଏସୋ ଶିକାରରୁ ଆସିଲା। ପୁଣି ସେ ମଧ୍ୟ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ପିତା ନିକଟକୁ ଆଣି କହିଲା, ପିତ, ଆପଣ ଉଠି ପୁତ୍ରର ଆନିତ ମୃଗୟା ମାଂସ ଭୋଜନ କରନ୍ତୁ। ତହିଁ ଉତ୍ତାରେ ଆପଣ ମୋତେ ଆଶୀର୍ବାଦ କରନ୍ତୁ। ତହିଁରେ ତାହାର ପିତା ଇସହାକ କହିଲେ, ତୁମ୍ଭେ କିଏ? ସେ କହିଲା, ମୁଁ ଆପଣଙ୍କ ପୁତ୍ର, ଆପଣଙ୍କ ପ୍ରଥମଜାତ ଏସୋ। ସେତେବେଳେ ଇସହାକ ଅତିଶୟ କମ୍ପିତ ହୋଇ କହିଲେ, ତେବେ ଯେ ମୋ ନିକଟକୁ ମୃଗୟା ମାଂସ ଆଣିଥିଲା ସେ କିଏ?
ତୁମ୍ଭ ଆସିବା ପୂର୍ବେ ମୁଁ ତାହା ଭୋଜନ କରି ତାକୁ ଆଶୀର୍ବାଦ କଲି, ଆହୁରି ସେ ଆଶୀର୍ବାଦ ପ୍ରାପ୍ତ ହେବ। ଏସୋ ପିତାଙ୍କର ଏହି କଥା ଶୁଣିବା ମାତ୍ରେ ଅତ୍ୟନ୍ତ ବ୍ୟାକୁଳଚିତ୍ତର ମହାଚିତ୍କାର କଲା। ପୁଣି ଆପଣା ପିତାଙ୍କୁ କହିଲା, ପିତ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ତହିଁରେ ଇସହାକ କହିଲେ, ତୁମ୍ଭର ଭ୍ରାତା ଆସି ପ୍ରବଞ୍ଚନା କରି ତୁମ୍ଭର ଆଶୀର୍ବାଦ ହରଣ କରିଅଛି। ତହିଁରେ ଏସୋ କହିଲା, ତାହାର ଯଥାର୍ଥ ନାମ କି ଯାକୁବ ନୁହେଁ? ଯେହେତୁ ସେ ଦୁଇଥର ମୋତେ ପ୍ରବଞ୍ଚନା କରିଅଛି, ସେ ପୂର୍ବରେ ମୋର ଜ୍ୟେଷ୍ଠାଧିକାର ହରଣ କରିଥିଲା, ପୁଣି ଦେଖ ଏବେ ମୋର ଆଶୀର୍ବାଦ ମଧ୍ୟ ହରଣ କରିଅଛି। ସେ ପୁନର୍ବାର କହିଲା, ଆପଣ କି ମୋ ନିମନ୍ତେ ଗୋଟିଏ ଆଶୀର୍ବାଦ ରଖିନାହାନ୍ତି? ତହୁଁ ଇସହାକ ଏସୋକୁ କହିଲେ, ଦେଖ ମୁଁ ତାହାକୁ ତୁମ୍ଭର କର୍ତ୍ତା କଲି, ପୁଣି ତାହାର ଜ୍ଞାତି ସମସ୍ତଙ୍କୁ ତାହାର ଅଧୀନ କଲି, ଆଉ ଶସ୍ୟ ଓ ଦ୍ରାକ୍ଷରସ ଦ୍ୱାରା ତାହାକୁ ସବଳ କଲି। ଏହେତୁ ପୁତ୍ର, ଏବେ ତୁମ୍ଭ ନିମନ୍ତେ ଆଉ କ'ଣ କରିପାରେ? ତହିଁରେ ଏସୋ ପୁନର୍ବାର ଆପଣା ପିତାଙ୍କୁ କହିଲେ, ପିତ, ଆପଣଙ୍କର କି କେବଳ ଗୋଟିଏ ଆଶୀର୍ବାଦ ଥିଲା? ହେ ପିତ, ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ଏହା କହି ଏସୋ ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗିଲା। ତହୁଁ ତାହାର ପିତା ଇସହାକ ଉତ୍ତର ଦେଇ କହିଲେ, ଦେଖ ତୁମ୍ଭର ବସତି ପୃଥିବୀର ଉର୍ବରତା ବିହୀନ ଓ ଉପରିସ୍ଥ ଆକାଶର କାକର ବିହୀନ ହେବ। ତୁମ୍ଭେ ଖଡ୍ଗଜୀବୀ ଓ ଆପଣା ଭ୍ରାତାର ଦାସ ହେବ, ମାତ୍ର ଯେତେବେଳେ ତୁମ୍ଭେ ବନ୍ଧନ ଛିଣ୍ଡାଇବ ସେତେବେଳେ ଆପଣା କାନ୍ଧରୁ ତାହାର ଜୁଆଳି ପକାଇଦେବ। ଏହି ପ୍ରକାରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ସକାଶୁ ଏସୋ ତାହା ପ୍ରତି ଈର୍ଷାଭାବ ବହି ମନେ ମନେ ଭାଳିଲା, ମୋହର ପିତାଙ୍କ ଶୋକକାଳ ପ୍ରାୟ ଉପସ୍ଥିତ, ତହିଁ ଉତ୍ତାରେ ମୁଁ ଆପଣା ଭ୍ରାତା ଯାକୁବକୁ ବଧ କରିବି। ମାତ୍ର ଜ୍ୟେଷ୍ଠପୁତ୍ର ଏସୋର ଏରୂପ କଥା ରିବିକାର କର୍ଣ୍ଣଗୋଚର ହେଲା। ତହୁଁ ସେ ଲୋକ ପଠାଇ କନିଷ୍ଠ ପୁତ୍ର ଯାକୁବଙ୍କୁ ଡକାଇ କହିଲା, ଦେଖ ତୁମ୍ଭର ଭ୍ରାତା ଏସୋ ତୁମ୍ଭକୁ ବଧ କରିବା ମାନସରେ ଆପଣାକୁ ପ୍ରବୋଧିତ କରୁଅଛି, ଏଥିପାଇଁ ପୁତ୍ର ମୋହର କଥା ଶୁଣ।
ତୁମ୍ଭେ ହାରଣ ନଗରକୁ ପଳାଇ ମୋହର ଭ୍ରାତା ଲାବନ ନିକଟକୁ ଯାଅ, ପୁଣି ଯେପର୍ଯ୍ୟନ୍ତ ତୁମ୍ଭ ଭ୍ରାତାର ପ୍ରଚଣ୍ଡ କ୍ରୋଧ ନିବୃତ ନ ହୁଏ ସେ ପର୍ଯ୍ୟନ୍ତ କିଛି ଦିନ ସେଠାରେ ଥାଅ। ଏଥିଉତ୍ତାରେ ତୁମ୍ଭ ପ୍ରତି ତୁମ୍ଭ ଭ୍ରାତାର କ୍ରୋଧ ନିବୃତ ହେଲେ ଓ ତୁମ୍ଭେ ତାହା ପ୍ରତି ଯାହା କରିଅଛ ତାହା ସେ ପାଶରିଗଲେ ମୁଁ ଲୋକ ପଠାଇ ସେଠାରୁ ତୁମ୍ଭକୁ ଅଣାଇବି। ଗୋଟିଏ ଦିନରେ ତୁମ୍ଭ ଦୁଇଜଣଙ୍କୁ କାହିଁକି ହରାଇବି? ଏଥିଉତ୍ତାରେ ରିବିକା ଇସହାକଙ୍କୁ କହିଲା, ଏହି ହିତୀୟ କନ୍ୟାମାନଙ୍କ ସକାଶୁ ମୁଁ ଆପଣା ପ୍ରାଣରେ ବିରକ୍ତ ହେଉଅଛି। ଯଦି ଯାକୁବ ଏମାନଙ୍କ ତୁଲ୍ୟ କୌଣସି ହିତୀୟ କନ୍ୟାକୁ, ଅର୍ଥାତ୍ ଏହି ଦେଶର କନ୍ୟାମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ ବିବାହ କରେ, ତେବେ ମୋହର ପ୍ରାଣଧାରଣରେ କି ସୁଖ?